ନମସ୍କାର ଶ୍ରୋତା ବନ୍ଧୁ, ମୁଁ କଳିଙ୍ଗ କନ୍ୟା। ଯୁବ ଯୌନ ସ୍ୱାସ୍ଥ୍ୟ ଅଭିଯାନର ଆଜିର ଅଧ୍ୟାୟରେ ଆମେ କଥା ହେବା କିଶୋର କିଶୋରୀଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଲିନିକ୍ର ବିଷୟରେ। ବନ୍ଧୁଗଣ, ଆପଣ ସମସ୍ତେ ଭାବୁଥିବେ ଯେ କିଶୋର ଓ କିଶୋରୀଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଲିନିକ୍ ଅସଲରେ କ'ଣ? ତାହେଲେ ଶ୍ରୋତା ବନ୍ଧୁ, ଏହି ପ୍ରକାର କ୍ଲିନିକ୍ ଦ୍ୱାରା ଦିଆଯାଉଥିବା ସମସ୍ତ ସୁବିଧା ଏବଂ ଏହାର ଭୂମିକା କିଶୋର କିଶୋରୀଙ୍କ ଜୀବନରେ କ'ଣ, ତାହା ଆଜିର ଅଧ୍ୟାୟରେ ବିସ୍ତୃତ ଭାବରେ ଆପଣଙ୍କୁ ଆମେ ଜଣାଇବୁ। ଶ୍ରୋତା ବନ୍ଧୁ, ଗଣନା ଅନୁସାରେ ଭାରତ ବର୍ଷର ଏକ ତୃତୀୟାଂଶର ଜନତା ହେଉଛନ୍ତି କିଶୋର। ଏହି କାରଣରୁ ସେମାନଙ୍କ ଜ୍ଞାନ ଏବଂ ସୁବିଧାର ଅଭାବରେ କିଶୋରାବସ୍ଥାରେ ହେଉଥିବା ପ୍ରଜନନ ସମ୍ବନ୍ଧିତ, ଯୌନ ସମ୍ବନ୍ଧିତ, ପୋଷଣ ସମ୍ବନ୍ଧିତ, ମାନସିକ ଏବଂ ବ୍ୟବହାରିକ ସମସ୍ୟାଗୁଡ଼ିକ ପ୍ରଭାବିତ ହୋଇଥାଏ। ତାହେଲେ ବନ୍ଧୁଗଣ, କିଶୋର କିଶୋରୀଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଲିନିକ୍ ମୁଖ୍ୟ ରୂପରେ ଅନେକ ପ୍ରଜନନ ସମ୍ବନ୍ଧିତ ସ୍ୱାସ୍ଥ୍ୟ ଯେପରିକି ଗର୍ଭ ନିରୋଧକ, ଯୌନ ସଂକ୍ରମିତ ସଂକ୍ରମଣର ଉପଚାର, ଗର୍ଭାବସ୍ଥାରେ ଯତ୍ନ ନେବା ଏବଂ ଗର୍ଭପାତ ପରେ ପ୍ରବନ୍ଧନର ଉପରେ କାମ କରେ। ଏହାଛଡ଼ା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ HIV ପାଇଁ ପରାମର୍ଶ ଓ ପରୀକ୍ଷଣ ଏବଂ ଯୌନ ହିଂସାରେ ପୀଡ଼ିତ କିଶୋରୀମାନଙ୍କ ସହିତ ମଧ୍ୟ କାମ କରାଯାଏ। ଏହା ସହ ଏହି କ୍ଲିନିକ୍ କିଶୋର କିଶୋରୀଙ୍କ ବୃଦ୍ଧି ଓ ବିକାଶର ଧ୍ୟାନ ମଧ୍ୟ ରଖେ। ବ୍ୟବହାରିକ ସମସ୍ୟାଗୁଡ଼ିକର ପ୍ରବନ୍ଧନ କରେ। ବିକାଶାତ୍ମକ ପ୍ରବନ୍ଧନ, ବ୍ୟକ୍ତିଗତ ଯତ୍ନ ଏବଂ ସହାୟତା ଲୋଡ଼ିବାର ଉପାୟ ବିଷୟରେ ପରାମର୍ଶ ଦେଇଥାଏ। ଏହା ନିଶାମୁକ୍ତି ସହ ସମ୍ବନ୍ଧିତ ମାନସିକ ସ୍ୱାସ୍ଥ୍ୟଗୁଡ଼ିକର ଆୟୋଜନ ମଧ୍ୟ କରିଥାଏ। ଶ୍ରୋତାବନ୍ଧୁ, ଅଧିକାଂଶ ସ୍ୱାସ୍ଥ୍ୟ ସେବା ସଂଖ୍ୟାରେ କମ୍ ଏବଂ ସହରୀ କ୍ଷେତ୍ରରେ କେନ୍ଦ୍ରିତ। ଏଭଳି ଦେଖିବାକୁ ଗଲେ କିଶୋର କିଶୋରୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଦେଉଥିବା ଏହି କ୍ଲିନିକ୍ ଗୋଟିଏ ଛାତ ତଳେ ନିବାରକ, ପ୍ରୋତ୍ସାହକ ଏବଂ ଉପଚାରାତ୍ମକ ସେବା ଉପଲବ୍ଧ କରାଇଥାଏ। ଆସନ୍ତୁ ଶୁଣିବା ଏହି ବିଷୟରେ ମୋବାଇଲ ବାଣୀର ଶ୍ରୋତାମାନଙ୍କର କ'ଣ ସବୁ ପ୍ରତିକ୍ରିୟା ରହିଛି।
ନମସ୍କାର, ମୁଁ ମମତା ଦାସ, ଭଲେଣ୍ଟିୟରିଂ ହେଲ୍ଥ ଆସୋସିଏସନ ଅଫ୍ ଇଣ୍ଡିଆର ଜଣେ କର୍ମକର୍ତ୍ତା। ମୁଁ ବର୍ତ୍ତମାନ ଆଜି ଗଞ୍ଜାମ ଜିଲ୍ଲା ନିକଟସ୍ଥ ଖଲ୍ଲିକୋଟ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର ଶ୍ରୀ ରତିକାନ୍ତ ସାହୁଙ୍କ ଗ୍ରହଣରେ ଉପସ୍ଥିତ ଅଛି। ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଆଡଲ୍ଟ ଆଣ୍ଡ ଫ୍ରେଣ୍ଡଲି ହେଲ୍ଥ କ୍ଲିନିକ୍ ବିଷୟରେ। ସାର୍, ଆପଣ ଆମକୁ କହିବେ ଆଡଲ୍ଟ ଆଣ୍ଡ ଫ୍ରେଣ୍ଡଲି ହେଲ୍ଥ କ୍ଲିନିକ୍ ବା ଶ୍ରଦ୍ଧା କ୍ଲିନିକ୍ ସମ୍ପର୍କରେ ଆମକୁ କିଛି ମତାମତ ଦେବେ?
ଆଡଲସେଣ୍ଟ ଫ୍ରେଣ୍ଡଲି ହେଲ୍ଥ କ୍ଲିନିକ୍ ବା ଶ୍ରଦ୍ଧା କ୍ଲିନିକ୍ କ୍ଲିନିକ୍ ଯୋଉଥିରେ କି ଆମେ କିଶୋର ବାଳିକା ଏବଂ ବାଳିକା ମାନଙ୍କୁ, ବାଳକ ଏବଂ ବାଳିକା ମାନଙ୍କୁ ତାଙ୍କର ହେଲ୍ଥ ରିଲେଟେଡ୍ ଇସ୍ୟୁ ବିଷୟରେ ଅବଗତ କରିଥାଉ ଏବଂ ତାଙ୍କର ଯଦି କିଛି ସମସ୍ୟା ଥାଏ ସେ ସମସ୍ୟା ବିଷୟରେ ଆମେ ତାକୁ ସମାଧାନ କରିଥାଉ। କିଶୋର ଅବସ୍ଥା ହେଲା ଜୀବନର ଗୋଟେ ମହତ୍ତ୍ୱପୂର୍ଣ୍ଣ ଅବସ୍ଥା। ଏଇ ଅବସ୍ଥାରେ ଛୋଟ ପିଲାଠୁ ଗୋଟେ ଲୋକ ବଡ ହୁଏ। ଆମର କିଶୋର ଅବସ୍ଥାଟା 10 ବର୍ଷରୁ 19 ବର୍ଷ ଭିତରେ ଯେତିକ କିଶୋର କିମ୍ବା କିଶୋରୀ ଅଛନ୍ତି ସେଇ ପିଲାମାନଙ୍କ ପାଇଁ ଆମର ହେଇଛି। ପିଲା ତ କହିହବନି, ତ କିଶୋର ବାଳିକା କିମ୍ବା ବାଳକ ହିସାବରେ ଆମେ ଧରୁ। ଯେହେତୁ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ମାନେ ଜୀବନର ଗୋଟେ ମହତ୍ତ୍ୱପୂର୍ଣ୍ଣ ସମୟ, ଏ ସମୟରେ ତାଙ୍କ ଦେହରେ ବହୁତ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ହୁଏ ଏବଂ କିଛି କିଛି ରୋଗ ହୁଏ। ଆକ୍ଚୁଆଲି ଠିକ୍ ଭାଷାରେ କହିବାକୁ ଗଲେ ସେଟା କେତେ ରୋଗ ନୁହଁ, ସେ ତାଙ୍କୁ ତାଙ୍କର ଜୀବନ ବିଷୟରେ କି ତାଙ୍କର ସେ ରୋଗମାନଙ୍କ ବିଷୟରେ ଯୋଉ ଧାରଣାଟା ଥାଏ, ଆମର ଯୋଉ ଧାରଣାଟା କି ଆମର ବାପା ମାନେ ବି କି ମା ମାନେ ବି ପିଲାମାନଙ୍କ ସହିତ ବାଣ୍ଟିବାକୁ କୁନ୍ଥୁ କୁନ୍ଥୁ ହଉଛନ୍ତି, ସେଇ ଜିନିଷଟା ଜାଣିବା ପାଇଁ ସେମାନେ ବହୁତ ଇଚ୍ଛୁକ। ସେଇଥିପାଇଁ ସେମାନେ ଆମ ପାଖକୁ ଆସିଥାନ୍ତି ଏଇ ଶ୍ରଦ୍ଧା କ୍ଲିନିକ୍ରେ। ତାଙ୍କର ରୋଗ ଯେତିକି, ରୋଗ ବୈରାଗ ଛାଡ଼ିକି ତାଙ୍କର ମାନସିକ ଏବଂ ଶାରୀରିକ ଯୋଉ ପରିବର୍ତ୍ତନଟା ହୁଏ ସେ ବିଷୟରେ ତାଙ୍କୁ ଅବଗତ କରିବା ପାଇଁ ଶ୍ରଦ୍ଧା କ୍ଲିନିକ୍ଟା ଖୋଲିଥାଉ। ଏଟା ପ୍ରତ୍ୟେକ ଶନିବାର ଆମ CHCରେ ଆଉଟଡୋର ସମୟରେ ହେଇଥାଏ।
ଧନ୍ୟବାଦ। ଶ୍ରଦ୍ଧା କ୍ଲିନିକ୍ରେ କିଶୋର କିଶୋରୀମାନଙ୍କ ପାଇଁ କ'ଣ କ'ଣ ସେବା ପାଇବାର ସୁବିଧା ରହିଛି ସାର୍ କହିବେ?
ଆମର ଏଥିରେ କିଶୋର କିଶୋରୀ ବାଳିକା ମାନଙ୍କ, ବାଳକ ଏବଂ ବାଳିକା ମାନଙ୍କ ପାଇଁ ପ୍ରଥମ ସେବା ହେଲା କାଉନ୍ସେଲିଂ। ଏଇଥିରେ ଆମେ ପିଲାମାନଙ୍କୁ ବୁଝେଇଥାଉ ଯେ ତାଙ୍କର ଏଇ ଯୋଉ ଶାରୀରିକ ପରିବର୍ତ୍ତନ ହଉଛି କି ମାନସିକ ପରିବର୍ତ୍ତନ ହଉଛି କୋଉ କାରଣରୁ ହଉଛି, ଆଉ କୋଉ ଜିନିଷଟା ସାଧାରଣ, କୋଉ ଜିନିଷଟା ରୋଗ। ମ୍ୟାକ୍ସିମମ୍ ପାର୍ଟ କିଶୋର କିଶୋରୀମାନଙ୍କୁ କାଉନ୍ସେଲିଂରେ ପଳେଇଯାଏ। ଆଉ ଯଦି ତାଙ୍କର କିଛି ରୋଗ ବୈରାଗ ସେମାନେ ଭାବୁଛନ୍ତି ଅଛି ବୋଲି, ଯଦି ଆକ୍ଚୁଆଲି ବି ଥାଏ, ଆମର ସାଧାରଣତଃ ଝିଅ ପିଲାମାନଙ୍କର ଯେହେତୁ ଏଇ ପିରିୟଡ୍ଟାରେ ତାଙ୍କର ମେନ୍ସଟ୍ରୁଆଲ ସାଇକେଲ ଆରମ୍ଭ ହୁଏ, ତାଙ୍କର ଏ ରିଲେଟେଡ୍ ବହୁତ ପ୍ରଶ୍ନ ଥାଏ। ଏବଂ ଯଦି କିଛି କାହାର ଅସୁବିଧା ଅଛି, ରୋଗ ବୈରାଗ ବି ଅଛି, ତାଙ୍କୁ ଆମେ ଆମ ମେଡିକାଲରୁ ମାଗଣାରେ ଔଷଧ ଦଉ।
କି ଏହି ଶ୍ରଦ୍ଧା କ୍ଲିନିକରେ ସେବା ପ୍ରଦାନକାରୀ ଡାକ୍ତର ଓ କିଶୋର କିଶୋରୀ ମାନଙ୍କ ମଧ୍ୟରେ କିପରି ବନ୍ଧୁତ୍ୱପୂର୍ଣ୍ଣ ସହଯୋଗ ରକ୍ଷା କରାଯାଇଥାଏ?
ଶ୍ରଦ୍ଧା କ୍ଲିନିକର ମେନ୍ ଉଦ୍ଦେଶ୍ୟ ହେଲା, ଶନିବାର ଗୋଟେ ଦିନ ରଖିବାର କାରଣ ହେଲା, କିଶୋର କିମ୍ବା କିଶୋରୀ ବାଳକ ଏବଂ ବାଳିକା ମାନେ ତାଙ୍କର ଯୋଉ ସମସ୍ୟା ଅଛି ସେ ସମସ୍ୟା ବିଷୟରେ ଖୋଲା ଭାବରେ ସମସ୍ତଙ୍କ ଆଗରେ କହିବାକୁ କୁନ୍ତୁ କୁନ୍ତୁ ହୁଅନ୍ତି। ସେଇଥିପାଇଁ ଆମେ ତା ବିଷୟରେ ତାଙ୍କର ଆଉ ଆମ ଭିତରେ କଣ କଥାବାର୍ତ୍ତା ହେଲା ବା ଟୋଟାଲି କନଫିଡେନ୍ସିଆଲ ଥାଏ, ଏଇଟା କେବେ ବାହାର ଲୋକଙ୍କୁ ଜଣା ହୁଏନି। ଏବଂ କିଏ କେତେ କିଶୋର ବାଳିକା ବାଳିକା ଆସିଲେ, ବାଳକ କି ବାଳିକା ଆସିଲେ, ସେ ଲିଷ୍ଟଟା ବି ଆମେ ନମ୍ବର ଆକାରରେ ଖାଲି ଡିଷ୍ଟ୍ରିକ୍ଟକୁ ଦଉ, କୋଉ ପିଲା ଆସିଲେ କି କୋଉ ଝିଅ ଆସିଲା କି କୋଉ ପୁଅ ଆସିଲା, ଏଇ ଜିନିଷ ବି କାହାର ଜାଣିବାର ଅଧିକାର ନାହିଁ। ସେଇଥିପାଇଁ ଜଣେ ନିସଙ୍କୋଚ ଆମ ପାଖକୁ ଆସିପାରିବ, ତାର ଯାହା ମନ କଥା ମନ ଖୋଲିକି କହିପାରିବ। ଆଉ ଏଇ ଜିନିଷ ରକ୍ଷା ନକଲେ ଏଇ ପିଲାମାନେ ଥରଟେ ଯଦି ଆସିବେ ତାଙ୍କର ଏଇ ଜିନିଷକୁ
ଏହି ମତାମତକୁ ଆମେ ଏତେ ସ୍ଥଗିତ ରଖି ଆମେ ଡକ୍ଟର ଶ୍ରୀ ରତିକାନ୍ତ ସାହୁଙ୍କୁ ଧନ୍ୟବାଦ, ବିଏସ୍ଏଫ୍ ଭଲଣ୍ଟିୟର ହେଲ୍ଥ ଆସୋସିଏସନ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ମୋବାଇଲ ବାଣୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ। ନମସ୍କାର।